ଶ୍ରୀମଦ୍ଭାଗବତ ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ଶ୍ଳୋକ ସତର ରୋହିଣୀ ଚ ମହାଭାଗା ରୋହିଣୀ ଚ ମହାଭାଗା ନନ୍ଦ ଗୋପାଭିନନ୍ଦିତା ନନ୍ଦ ଗୋପାଭିନନ୍ଦିତା ସହସ୍ରଣଭୂଷିତା ରୋହିଣୀ ବଳଦେବଙ୍କ ମାତା ରୋହିଣୀ ଚ ଓ ମା ଭାଗା ବଳଦେବଙ୍କର ମହାସୌଭାଗ୍ୟମତୀ ମାତା ନନ୍ଦ ଗୋପା ଅଭିନନ୍ଦିତା ନନ୍ଦ ମହାରାଜ ଏବଂ ମାତା ଯଶୋଦାଙ୍କ ଦ୍ୱାରା ସମ୍ମାନିତ ହୋଇ ବ୍ୟଚରତ ଇତସ୍ତତ ବ୍ୟଚରଣ ବିଚରଣରେ ବ୍ୟସ୍ତ ଥିଲେ ଦିବ୍ୟ ସୁନ୍ଦର ବାସ ବସ୍ତ୍ର ମାଳା କଣ୍ଠାବରଣ କଣ୍ଠ ଅଳଙ୍କାର ଦୂଷିତା ସେବା କରିଥିଲେ ଅଳଙ୍କାର ବଳଦେବଙ୍କ ମାତା ମହାସୌଭାଗ୍ୟବତୀ ରୋହିଣୀ ଦେବୀ ମଧ୍ୟ ନନ୍ଦ ମହାରାଜ ଏବଂ ଯଶୋଦା ମାତାଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ଏବଂ ଦିବ୍ୟ ବସ୍ତ୍ର ମାଳା କଣ୍ଠାବରଣ ଆଦି ଅଳଙ୍କାରରେ ବିଭୂଷିତ ହୋଇ ସେ ସମାଜର ସ୍ତ୍ରୀ ଲୋକମାନଙ୍କୁ ସମ୍ମାନ ଜଣାଇବା ପାଇଁ ଇତସ୍ତତ ବିଚରଣ କରିବାକୁ ଲାଗିଲେ ଭାରତୀୟ ଶିଳ୍ପକାରମାନେ କହୁଛନ୍ତି ଯେ ବସୁଦେବଙ୍କ ଅନ୍ୟ ପତ୍ନୀ ରୋହିଣୀ ମଧ୍ୟ ତାଙ୍କ ପୁତ୍ର ବଳଦେବଙ୍କ ସହ ନନ୍ଦ ମହାରାଜଙ୍କ ତତ୍ତ୍ୱାବଧାନରେ ଥିଲେ କଂସ କର୍ତ୍ତୁକ ତାଙ୍କ ପତି କାରାରୁଦ୍ଧ ହେବାରୁ ସେ ସ୍ୱଭାବତଃ ଦୁଃଖିତ ଥିଲେ କିନ୍ତୁ କୃଷ୍ଣ ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ ଉପଲକ୍ଷେ ନନ୍ଦ ମହାରାଜ ଯେତେବେଳେ ସମସ୍ତଙ୍କୁ ବସ୍ତ୍ର ଏବଂ ଅଳଙ୍କାର ପ୍ରଦାନ କରୁଥିଲେ ସେତେବେଳେ ରୋହିଣୀଙ୍କୁ ମଧ୍ୟ ଅତି ମୂଲ୍ୟବାନ ବସ୍ତ୍ର ଏବଂ ଅଳଙ୍କାର ପ୍ରଦାନ କଲେ ଯାହାଫଳରେ ସେ ସେହି ଉତ୍ସବରେ ଅଂଶଗ୍ରହଣ କରିପାରିବେ ସେହି ଉତ୍ସବରେ ରୋହିଣୀ ଦେବୀ ସମାଜର ସ୍ତ୍ରୀ ଲୋକମାନଙ୍କୁ ସ୍ୱାଗତ ସମ୍ଭାଷଣ କରିବା କାର୍ଯ୍ୟରେ ବ୍ୟସ୍ତ ଥିଲେ କୃଷ୍ଣ ଏବଂ ବଳରାମଙ୍କୁ ଏକତ୍ର ପାଳନ ପୋଷଣ କରିବାର ସୌଭାଗ୍ୟ ଲାଭ କରିଥିଲେ ବୋଲି ତାଙ୍କୁ ମହାଭାଗ ବୋଲି ବର୍ଣ୍ଣନା କରାଯାଇଛି ତେଣୁ ଆଜି ଭାଗବତ ସ୍କନ୍ଦ ପଞ୍ଚମଧ୍ୟାୟ ଶୀର୍ଷକ ଯଦି ନନ୍ଦ ମହାରାଜ ଏବଂ ବସୁଦେବଙ୍କ ପାଳନ ବିଷୟରେ ଲେଖାଯାଇଛି କିନ୍ତୁ ଏ ହେଉଛି ନନ୍ଦ ଉତ୍ସବ ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି ତାଙ୍କର ଆବିର୍ଭାବର ଏଇ ଯେଉଁ ଆନନ୍ଦରେ ସେଇ ନନ୍ଦ ଉତ୍ସବ ମନାଯାଉଛି ସେ ନନ୍ଦ ଉତ୍ସବ ବିଷୟରେ ଭାଗବତ ଦଶମ ସ୍କନ୍ଧ ପଞ୍ଚମଧ୍ୟାୟରେ ବର୍ଣ୍ଣନା କରାଯାଉଛି ବିଶେଷ ଭାବରେ ଏହା ପରଶ୍ରମ ଯେଉଁ ଆସିବ ସେ ଶ୍ଳୋକରେ ବିଶେଷ ଭାବରେ ବର୍ଣ୍ଣନା କରାଯିବ ଏ ଯେଉଁ ଆମେ ଦେଖୁଛେ ନନ୍ଦ ମହାରାଜଙ୍କର ଗୃହରେ ବାର୍ଦ୍ଧକ୍ୟ ବୟସରେ ପୁତ୍ର ଲାଭ କରିଛନ୍ତି ବୋଲି ଗୋପଗୋପୀମାନେ ବହୁତ ଆନନ୍ଦରେ ବହୁତ ଅଳଙ୍କାର ସବୁ ସ୍ୱର୍ଣ୍ଣ ଅଳଙ୍କାର ବିଭିନ୍ନ ପ୍ରକାର ଆଭୂଷଣ ଇତ୍ୟାଦି ସବୁ ଦେବା ପାଇଁ ଆସୁଛନ୍ତି ଏଠି ପ୍ରଶ୍ନ ଆସିପାରେ ଯେ ନନ୍ଦବ୍ରଜ ଗୋଟେ ଗ୍ରାମର ଲୋକମାନେ କେମିତି ଚଳନ୍ତି ତାଙ୍କର ଅର୍ଥନୈତିକ ପରିସ୍ଥିତି କ'ଣ ଆମର ଗ୍ରାମରେ ସବୁ BPL ବିଲୋ ପୋଭର୍ଟି ଲାଇନ୍ କିନ୍ତୁ ବ୍ରଜ ମଧ୍ୟ ଗୋଟେ ଗ୍ରାମ କିନ୍ତୁ ସେଠି କୌଣସି BPL ଲୋକ ନଥିଲେ ବିଲୋପ ଘଟିଲା ଲୋକ ନଥିଲେ, ସମସ୍ତେ ବହୁତ ପ୍ରାଚୁର୍ଯ୍ୟ ସବୁ ରହିଥିଲା, ଅନେକ ଅଳଙ୍କାର ସେମାନେ ଭୂଷିତ ହୋଇଥିଲେ, ବହୁତ ସୁନ୍ଦର ସୁନ୍ଦର ବସ୍ତ୍ର, ବହୁତ ମୂଲ୍ୟବାନ ବସ୍ତ୍ର ପରିଧାନ କରିଥିଲେ, ଏବଂ ଦାନ ଇତ୍ୟାଦି ଯେଉଁ କରୁଛନ୍ତି ସେ ମଧ୍ୟ ବହୁତ ସ୍ୱର୍ଣ୍ଣ ଭୂଷଣ ଇତ୍ୟାଦି ଦାନ କରୁଛନ୍ତି, ନନ୍ଦ ମହାରାଜ ମଧ୍ୟ ବହୁତ କିଛି ଦାନ କରୁଛନ୍ତି, ଏସବୁ ବିସ୍ତାର ଭାବେ ବର୍ଣ୍ଣନା କରାଯିବ। ତେଣୁ ସାଧାରଣ ଲୋକମାନଙ୍କ ମଧ୍ୟରେ ଗୋଟେ ପ୍ରଶ୍ନ ଆସିପାରେ ବା ଗୋଟେ ସଂଶୟ ଆସିପାରେ ଯେ ନନ୍ଦବ୍ରତରେ ଏତେ ଧନ କୁଟ ଆସିଲା, ସେମାନେ ତ ସେଇ ଚାଷ କରୁଛନ୍ତି, ଗୋପାଳନ କରୁଛନ୍ତି, ଏତେ ଧନ ପଇସା କେଉଁଠି ଆସିଲା, ଏତେ ଟଙ୍କା ପଇସା ସବୁ କେମିତି ଆସିଲା? ଆ ପରସ୍ପରେ ସେଇଟା ବର୍ଣ୍ଣନା କରାଯିବ ଯେ ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ ହରେ ନିବାସ ଆତ୍ମକୁ ନେଇ ରମା କ୍ରୀଡ଼ ଅଭୁଲୁକ। ଏଠି ସ୍ୱୟଂ ଲକ୍ଷ୍ମୀଦେବୀ ରହିଛନ୍ତି, ସମସ୍ତଙ୍କର ସେବା କରୁଛନ୍ତି, ରମା କ୍ରୀଡ଼ ଲକ୍ଷ୍ମୀଦେବୀ ଯିଏକି ବୈକୁଣ୍ଠରେ ପୂଜିତ ହେଉଛନ୍ତି, ସମସ୍ତେ ବୈକୁଣ୍ଠବାସୀମାନେ ସମସ୍ତେ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରୁଛନ୍ତି। ଶାନ୍ତକାରଂ ଭୁଜଗଶୟନଂ ପଦ୍ମନାଭ ଶ୍ରେଷଂ ବିଶ୍ୱଧାରଂ ଗଗନସଦୃଶଂ ମେଘବର୍ଣ୍ଣଂ ସୁବାହୁଂ ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗିନୀଧ୍ୟାନଗମ୍ୟଂ ବନ୍ଦେ ବିଷ୍ଣୁବହୁବୟରଂ ସର୍ବଲୋକୈକନାଥଂ। ଏଇଭଳି ଭାବରେ ଅନେକ ସ୍ତୁତି ଦ୍ୱାରା ବୈକୁଣ୍ଠବାସୀମାନେ ଲକ୍ଷ୍ମୀନାରାୟଣଙ୍କର ପୂଜା କରୁଛନ୍ତି, କିନ୍ତୁ ବ୍ରଜରେ ସେଇ ଲକ୍ଷ୍ମୀ ଆସିକି ଅନ୍ୟମାନଙ୍କର ସେବା କରୁଛନ୍ତି। ରମା କ୍ରୀଡ଼ନ ଅଭିନ୍ ରୂପ, ରମା ଯେ ଲକ୍ଷ୍ମୀଦେବୀ ସେ ସ୍ୱୟଂ ଆସି ବ୍ରଜବାସୀମାନଙ୍କର ସେବା କରୁଛନ୍ତି। ତେଣୁ ଯେଉଁଠି ଲକ୍ଷ୍ମୀଦେବୀ ଆସି ସମସ୍ତଙ୍କର ସେବା କରୁଛନ୍ତି ସେଠି ଆଉ ପ୍ରାଚୁର୍ଯ୍ୟର କେଉଁଠି ଅଭାବ କେଉଁଠି ରହିବ, ଧନ ସମ୍ପତ୍ତିର ଅଭାବ କାହିଁକି ରହିବ, ସ୍ୱୟଂ ଲକ୍ଷ୍ମୀଦେବୀ ସେଠି ରହିଛନ୍ତି। ତେଣୁ ଏହିଭଳି ଭାବରେ ଅନେକ ପ୍ରାଚୁର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ଏ ଶ୍ଳୋକରେ ବର୍ଣ୍ଣନା କରାଯାଉଛି ରୋହିଣୀ ଚ ମହାଭାଗା, ରୋହିଣୀ ହେଉଛନ୍ତି ମହାଭାଗ୍ୟବତୀ। ସାଧାରଣତଃ ଭାଗ୍ୟବାନ କହିଲେ କାହାକୁ ବୁଝାଏ, ଭାଗ୍ୟବାନ ବା ଭାଗ୍ୟବତୀ, ପୁରୁଷ ଲୋକମାନଙ୍କ ପ୍ରତି ଭାଗ୍ୟବାନ ବ୍ୟବହାର କରାଯାଏ ଶବ୍ଦ, ଏବଂ ସ୍ତ୍ରୀ ଲୋକମାନଙ୍କ ପ୍ରତି ଭାଗ୍ୟବତୀ। ଆମେ ସାଧାରଣତଃ ଲୋକମାନେ ଆମେ ସବୁ ପାଠ ପଢ଼ୁଥିଲୁ ସ୍କୁଲରେ ଯେ ଆମେ ତ ଭାଗ୍ୟବାନ ପିଲାରେ, ଆଉ କିଏ ଆମ ପରି ଥିଲାରେ, ଆମେ ତ ଉଡ଼ୁ ଆଜି ଆକାଶ, ଆମେ ତ ଗୁଡ଼ୁ ସମୁଦ୍ରରେ, ଏମିତି ସବୁ ପଢ଼ା ହଉଥିଲା ପିଲାଦିନେ ଆମେ ପଢ଼ୁଥିଲୁ। ମାନେ ସାଧାରଣତଃ ଏଇଟା କହୁଛନ୍ତି ଲୋକମାନେ ଭାଗ୍ୟବାନ ଯେଉଁମାନେ ଆକାଶ ଉଡ଼ି ପାରୁଛନ୍ତି, ଫ୍ଲାଇଟ୍ ଲୋକମାନେ ଯାଇପାରୁଛନ୍ତି, ଯେଉଁ ପାଖରେ ବହୁତ ପଇସା ଅଛି, ପ୍ରଭୁପାଦ ମହାରାଜ ଯେଉଁ ଯାଇଥିଲେ ଆମେରିକାରେ ଫ୍ଲାଇଟ୍ରେ ଯିବା ପାଇଁ ତାଙ୍କ ପାଖରେ ପଇସା ନଥିଲା, ଜଳ ଜାହାଜରେ ସେ ଯାଇଥିଲେ, ଜଳଦୂତ ନାମକ ଜାହାଜରେ ଫ୍ରି ଟିକେଟ୍ ଗୋଟେ ପାଇକିରି ସେଥିରେ ଯାଇଥିଲେ। ତେଣୁ ଯେଉଁମାନେ ଆକାଶରେ ଉଠୁଛନ୍ତି ବହୁତ ପଇସା ଅଛି ବୋଲି ସେମାନେ ଯାଉଛନ୍ତି, ତାଦେହରେ ପୁଣି ବିଭିନ୍ନ କ୍ଲାସ୍ ସବୁ ରହିଛି, ଇକୋନୋମିକ୍ କ୍ଲାସ୍, ବିଜନେସ୍ କ୍ଲାସ୍ ବା ଏସବୁ ତା ଦେହରେ ତ ରହିଛି। ତେଣୁ ଯେଉଁମାନଙ୍କର ବହୁତ ପଇସା ଅଛି ସେମାନେ ଫ୍ଲାଇଟ୍ରେ ଯାଉଛନ୍ତି, ତେଣୁ ସେମାନେ ଭାବିଲେ ଆମେ ବହୁତ ଭାଗ୍ୟବାନ। ଏସବୁ ସାଧାରଣତଃ ଏଇଟା ଭାଗ୍ୟ ନୁହଁ, ଭଗବତ ଗୀତାରେ ଭଗବାନ କହୁଛନ୍ତି ଆପଣ ଭୁବନାଳୋପା ପୁନରାବର୍ତ୍ତିନ ଅର୍ଜୁନ, ଆମେ ତ ଖାଲି ଆକାଶରେ ଉଡ଼ୁଛେ କିନ୍ତୁ ପୁଣି ସରିଗଲେ, ଆମ ଟିକେଟ୍ ସରିଗଲେ ପୁଣି ପୃଥିବୀକୁ ଆସୁଛେ, ଭୂମିକୁ ପଳେଇ ଆସୁଛେ। କିନ୍ତୁ ଉନ୍ନତର ଲୋକମାନେ ଯେଉଁ ରହିଛନ୍ତି ଭୂଗୋଳ, ଏଇ ଯେଉଁ ଭୂଲୋକ, ଆ ଉପରେ ରହିଛି ଭୂଗୋଳୋକ, ତାପରେ ରହିଛି ସ୍ୱର୍ଗ ଲୋକ, ତାପରେ ଲୋକ ମହତ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ଏବଂ ଅନ୍ତିମ ଲୋକ ହେଉଛି ସପ୍ତ ସତ୍ୟଲୋକ, ଯାହାକି ବ୍ରହ୍ମଲୋକ ବୋଲି କୁହାଯିବ, ଯେଉଁଠି ବ୍ରହ୍ମା ରହୁଛନ୍ତି। ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ବିଷୟରେ ଭଗବତ ଗୀତାରେ ଭଗବାନ କହୁଛନ୍ତି ସହସ୍ର ଯୁଗ ପର୍ଯ୍ୟନ୍ତ ମହାଜତ ବ୍ରହ୍ମ ବିଦୁ, ତାଙ୍କର ଐଶ୍ୱର୍ଯ୍ୟ ବିଷୟରେ ଗୋଟେ ସାମାନ୍ୟ ଝଲକ ଦେଇଛନ୍ତି ଭଗବତ ଗୀତାରେ ଭଗବାନ, ଯେ ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି କେତେ ସହସ୍ର ଯୁଗ, ଆମେ କଳ୍ପନା କରିପାରିବା ନାହିଁ। ହଜାର ଯୁଗ କହିଲେ କ'ଣ, ସତ୍ୟ ତ୍ରେତୟା ଦ୍ୱାପର କଳି ଏ ଚାରି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ ହେଉଛି। ଖାଲି କଳି ଯୁଗର ପରିମାଣ ହେଉଛି 432,000 ବର୍ଷ, କଳି ଯୁଗର ଦୁଇ ଗୁଣ ଦ୍ୱାପର ଯୁଗର ପରିମାଣ 8,64,000 ବର୍ଷ, କଳିଯୁଗର ତିନି ଗୁଣ, ତ୍ରେତା ଯୁଗର ପରିମାଣ 12,96,000 ବର୍ଷ, କଳିଯୁଗର ଚାରି ଗୁଣ, ସତ୍ୟଯୁଗର ପରିମାଣ 17,28,000 ବର୍ଷ। ତେଣୁ ସତ୍ୟ ତ୍ରେତା ଦ୍ୱାପର କଳି ଏହି ଚାରିଯୁଗ ମିଶିଲେ ହେଉଛି 43,20,000 ବର୍ଷ। ଆକୁ ଯଦି ଆମେ ହଜାରରେ ଗୁଣିବା କେତେ ହେବ ବୟସ କ'ଣ? 432 କୋଟି ବର୍ଷ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନ। ତେଣୁ ସେହିଭଳି ଭାବରେ ତାଙ୍କ ରାତ୍ରି ମଧ୍ୟ ରହିଛି, ଦେହ ରାତ୍ର ବୁଧ ଜେନା, ତାଙ୍କ ରାତ୍ରି ମଧ୍ୟ ସେହିଭଳି ଭାବରେ ଦିନ ପରିମାଣ ସହିତ ସମାନ। ତେଣୁ ଏହିଭଳି ଭାବରେ ତାଙ୍କର ଦିନ ରାତି ମିଶିକିରି ଏହିଭଳି ଭାବରେ 30 ଦିନ ହେଲେ ଗୋଟେ ମାସ, 12 ମାସ ହେଲେ ଗୋଟେ ବର୍ଷ, ଏବଂ 100 ବର୍ଷ ସେ ଜୀବନ ଧାରଣ କରିଛନ୍ତି ବ୍ରହ୍ମା। ଏତେ ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ରହିଛି, ଖାଲି ତାଙ୍କର ପରିମାଣ ଯେଉଁ ରହିଛି ଆୟୁଷରୁ ଆମେ ଜାଣିପାରିବା ତାଙ୍କର କେତେ ଆୟୁଷ, ତାଙ୍କର କେତେ ଐଶ୍ୱର୍ଯ୍ୟ ରହିଛି। କିନ୍ତୁ ଭଗବତ ଗୀତାରେ ଭଗବାନ କହୁଛନ୍ତି ଆ ବ୍ରହ୍ମ ମୁଗୁଣା ଲୋକ ପୁନରାବର୍ତ୍ତନ ଅର୍ଜୁନ, ବ୍ରହ୍ମ ଲୋକଠୁ ଆରମ୍ଭ କରି ସମସ୍ତ ଲୋକରେ ଏଇ ଜନ୍ମ ମୃତ୍ୟୁ ଲାଗି ରହିଛି। ତେଣୁ ଯେଉଁଠି ଜନ୍ମ ମୃତ୍ୟୁ ଲାଗି ରହିଛି ସେଠି ଆଉ କ'ଣ ଭାଗ୍ୟବାନ, କ'ଣ କ'ଣ ବ୍ରହ୍ମା ଆଉ ଭାଗ୍ୟବାନ ହେଲେ? ବ୍ରହ୍ମଲୋକରେ ଯଦି ଜଣେ ଜନ୍ମ ହେଲେ, ବେଦରେ ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ସେମାନେ ବେଦର ଯେଉଁ କର୍ମକାଣ୍ଡ ଧାରା ରହିଛି ସେ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୁଅନ୍ତି। ଅଧିକାଂଶ ଶତକଡ଼ା ଅନୁସନ୍ଧାନ ଲୋକ ଯେଉଁମାନେ ବେଦକୁ ମାନନ୍ତି, ବେଦକୁ ଗ୍ରହଣ କରନ୍ତି, ବେଦକୁ ବେଦବିତ୍ ବେଦ ବେଦ ଅନୁସାରେ କାର୍ଯ୍ୟ କରନ୍ତି ସେମାନେ, ତାଙ୍କର ଅଧିକାଂଶ ହେଉଛନ୍ତି ଏହି କର୍ମକାଣ୍ଡ ଧାରା ପ୍ରତି ସେମାନେ ଆକୃଷ୍ଟ ହୋଇଥାନ୍ତି। ଆର ଉଦ୍ଦେଶ୍ୟ ହେଉଛି କ'ଣ ନା, ଉନ୍ନତ ଲୋକକୁ ଯିବେ, ସ୍ୱର୍ଗ ଲୋକକୁ ଯିବେ। କିନ୍ତୁ ଯେତେ ଉନ୍ନତ ଲୋକ ଗଲେ ମଧ୍ୟ ପୁଣି ଯେତେବେଳେ କ୍ଷିଣି ପୁଣି ମତ ଲୋକଙ୍କୁ ଦିଶନ୍ତି, ତାଙ୍କର ଯଦି ପୁଣ୍ୟକର୍ମର ଫଳ ସରିଯିବ ସେତେବେଳେ ପୁଣି ସେମାନେ ପୃଥିବୀ ପୃଷ୍ଠକୁ ଆସିବେ, ଆଉ ତାର କ'ଣ ଭାଗ୍ୟବାନ ସେମାନେ। ପ୍ରକୃତରେ ଆମେ ଜାଣିନେ ପ୍ରକୃତ ଭାଗ୍ୟବାନ କେଉଁମାନେ, ଏଠି କହିଛନ୍ତି ଯଶୋଦା ରୋହିଣୀ ଚ ମହାଭାଗା, ଯଶୋଦା ମଧ୍ୟ ମହାଭାଗା ବୋଲି କୁହାଯାଇଛି, ଭାଗବତ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ବାଲ୍ୟଲୀଳା ଇତ୍ୟାଦି ଶ୍ରବଣ କରି ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଅହୋ ଭାଗ, ଏଇଟା ବ୍ରହ୍ମା କହୁଛନ୍ତି, ପରୀକ୍ଷିତ ମହାରାଜ କହୁଛନ୍ତି ଯେ ନନ୍ଦ କି ଅପର ବ୍ରହ୍ମନ, ନନ୍ଦ ମହାରାଜଙ୍କର ଭାଗ୍ୟ ଦେଖିକରି ପରୀକ୍ଷିତ ମହାରାଜ ଆଶ୍ଚର୍ଯ୍ୟ ହେଉଛନ୍ତି। ଭଗବତ ଏଇ ନବମ ଅଧ୍ୟାୟରେ ଆସିବ, ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ଆସିବ, ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ପ୍ରଶ୍ନ ପଚାରୁଛନ୍ତି ଯେ ନନ୍ଦ କି ମକର ବ୍ରହ୍ମନ, ହେ ବ୍ରହ୍ମନ ନନ୍ଦ ମହାରାଜ କ'ଣ କରିଥିଲେ, କି ମକର ବ୍ରହ୍ମନ ଶ୍ରେୟ ଏବଂ ମହୋଦୟ, କ'ଣ ଶ୍ରେୟ କାର୍ଯ୍ୟ କରିଥିଲେ, କ'ଣ ପୁଣ୍ୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ତାଙ୍କର ଏତେ ମହାଭାଗ୍ୟ ହେଇଛି ମହୋଦୟ। ଏବଂ ଯଶୋଦାସ ମହାଭାଗା, ଯଶୋଦା ମଧ୍ୟ ମହାଭାଗା ବୋଲି କୁହାଯାଇଛି, ଏଠି ରୋହିଣୀ ଯେ ମହାଭାଗା କହିଛି, ଏଠି ପରୀକ୍ଷିତ ମହାରାଜ ଯଶୋଦା ମଧ୍ୟ ମହାଭାଗା ବୋଲି କହିଛନ୍ତି, ଯଶୋଦା ମଧ୍ୟ ମହାଭାଗ୍ୟବତୀ, ଯଶୋଦାସ ମହାଭାଗା କେମିତି ନା କପୌଜସ୍ୟ ସ୍ତନମ ହରି, ଭଗବାନ ହରି ତାଙ୍କର ସ୍ୱୟଂ ହରି ତାଙ୍କର ସ୍ତନ ପାଳନ କରୁଥିଲେ ଯଶୋଦା ମାତାଙ୍କର। ତେଣୁ କିଭଳି ଭାବରେ ସେମାନେ ଭାଗ୍ୟବାନ କେମିତି ହେଲେ, ଭାଗ୍ୟବତୀ କେମିତି ହେଲେ, କ'ଣ ସେମାନେ ସବୁ କରିଥିଲେ? ତେଣୁ ପ୍ରକୃତ ଭାଗ୍ୟବାନ ହେଉଛନ୍ତି କେଉଁମାନେ? ଚୈତନ୍ୟ ଚରିତ୍ରାମୃତରେ ଭଗବାନ କହୁଛନ୍ତି ଚୈତନ୍ୟ ମହାପ୍ରଭୁ ଯେ ବ୍ରହ୍ମାଣ୍ଡ ଭ୍ରମିତ କୌନ ଭାଗ୍ୟବାନ ଜୀବ, ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିରତା ବିଜ, ସେଇମାନେ ହେଉଛନ୍ତି ଭାଗ୍ୟବାନ, ସେଇମାନେ ହେଉଛନ୍ତି ଭାଗ୍ୟବତୀ ଯେଉଁମାନେ ଜଣେ ଗୁରୁଙ୍କର ଉପଯୁକ୍ତ ଗୁରୁଙ୍କର ଶରଣରେ ଯାଇଛନ୍ତି, ତାଙ୍କର କୃପା ପ୍ରାପ୍ତ ହୋଇଛନ୍ତି। ଗୁରୁକୃଷ୍ଣ ଭଗବାନ ଗୁରୁଙ୍କର କୃପା ପ୍ରାପ୍ତ ହେଲେ ଜଣେ ଭଗବାନଙ୍କ କୃପା ପ୍ରାପ୍ତ ହେବେ, କିନ୍ତୁ ପ୍ରଥମେ କହୁଛୁ ଗୁରୁ, ତାପରେ କହୁଛୁ କୃଷ୍ଣ। ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ, ଯେଉଁମାନେ ଭକ୍ତି ଆଚରଣ କରୁଛନ୍ତି, ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇ तद्विधि प्रणिपातेन परिप्रश्नेन सेवया उपदक्षिन्ते ज्ञानं ज्ञानिनं तत्त्वदर्शिनः। जणे पर्यंत एयो भगवत गीतारे समस्त ज्ञान भगवान देइछन्ति। भगवत गीतारे त्रयोदश अध्यायरे ज्ञान विषय वर्णना करछन्ति। प्रकृति पुरुष ज्ञान ज्ञेय एवं क्षेत्र क्षेत्रज्ञ ए छठ विषय भगवत गीतारे त्रयोदश अध्यायरे वर्णना करछन्ति भगवान। एवं ज्ञान विषय वर्णना करछन्ति तेर अध्यायर आठ रु एगार आठ रु बार पांचटि श्लोक भगवान समस्त ज्ञान कहीदेस अमानित्य मदमृत्य महिषा क्षांति राजवम यही भाव में कोड़ेटी विषय ज्ञान भगवान देखते अंतिम भगवान कहते एक ज्ञान प्रत अज्ञान जगत अन्था ये सब किसी ज्ञान आउ जहाँ रहा सब किसी अज्ञान समस्त ज्ञान भगवान प्रदान करते ज्ञानी व्यक्ति हूँ ना कहीं सी कहीपर ना ये अंतिम ज्ञान मुझे प्राप्त होनस्टाइन भाई जन वैज्ञानिक सी एत नोबेल प्राइज सब प्राप्त होते विराट विराट वैज्ञानिक सी कहते आमर ज्ञान हूँ कि ज्ञान सगर रो रही बामुका रही कत खंड बालुगर आम प्राप्त होते बड़े ज्ञानी व्यक्ति है तो सी यह से कह समस्त ज्ञान पाखे रही कि भगवान जहाँ पाखे समस्त ज्ञान आसूची माता स्मृति ज्ञान अपहर च आम जो ज्ञान प्राप्त होते से ज्ञान भगवान आमको दौरान से समस्त ज्ञान उत्स तेणु भगवत गीतार समस्त ज्ञान भगवान देखते किंतु से ज्ञान आम के प्राप्त होगा भगवत गीता बही पढ़ दे प्राप्त हो पार ना तेणु से ज्ञान प्राप्त हार उपाय भगवान कही तद्विधि प्रणिपातेन परिप्रश्नेन सेवया उपदक्षिते ज्ञान ज्ञानेन तत्त्वदर्शिनः। जड़े उपयुक्त गुरु शरण गले प्रणिपात कले परिप्रश्न विभिन्न प्रश्न पचारिकी सेवा करने द्वारा आम ये ज्ञान को प्राप्त हो पार तेणु समस्त ज्ञान भगवान दे भगवत गीता तेणु जो मैंने भाग्यवान से मानक भाग्यवान कहता समस्त हतभागा
पुनरपि जननम् पुनरपि मरणम् पुनरपि जननम् इह संसारे बहु दुस्तारे रूपापारे भज गोविंदम भज गोविंदम गोविंदम भज मूढ़मते।
शंकराचार्य कहते आदित्य शंकराचार्य से कहते जो मैंने बौद्ध जगत को आसरपि जनन पुणी जन्मग्रहण कर पुणी मृत्युवरण करनरपि जननी जटे से पुणी जननीकर गर्भर जाणु यही भाव में जो जन्म मृत्यु जरा व्याधि रूप दुख भोग कर भाग्यवान व्यक्ति हे तेणु से मैंने भाग्यवान जो मैंने जन्ममृत्यु चक्र उद्धार पाँच तेणु जन्ममृत्यु चक्र जो मैंने उद्धार पाइबे से प्राप्त हे ना ब्रह्मांड ब्रह्मित को भाग्यवान जीव गुरु कृष्ण प्रसाद पाय भक्ति लता विज आम जदि जन उपयुक्त गुरु पाक जावा कृष्ण कृपा देव आम ये भक्ति लता प्राप्त हवा भक्ति प्राप्त हवा यदि आम भक्ति आचरण करवा जन्म चक्र उद्धार पाई तेनाली से प्रकृत भाग्यवान। हरे कृष्णा 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 हरे 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 राम तेनाली जय श्री गौरता श्री कृष्ण बलराम श्री जगन्नाथ बलदेव सुधा महाराण की। ତେଣୁ ସେଇମାନେ ହେଉଛନ୍ତି ଭାଗ୍ୟବାନ, ଯେଉଁମାନେ ଏଇ ଭଗବାନଙ୍କର ଶରଣରେ ଯାଇଛନ୍ତି, ଭଗବାନଙ୍କର ଭକ୍ତି ପ୍ରାପ୍ତ ହୋଇଛନ୍ତି, ସେମାନେ ହେଉଛନ୍ତି ପ୍ରକୃତରେ ଭାଗ୍ୟବାନ। ନହେଲେ ଆଉ ସବୁ ହେଉଛନ୍ତି ହତଭାଗା। ତେଣୁ ଏଇ ଭାଗ୍ୟବାନ ବିଷୟରେ ଆମର ଶାସ୍ତ୍ରରେ ବହୁତ କଥା ବର୍ଣ୍ଣନା କରାଯାଇଛି, ଆମର ସମୟ ଦେଖିକରି ଆମେ ଯେତିକି ହେଇପାରିବ ଆଲୋଚନା କରିବା। ତେଣୁ ସେଇମାନଙ୍କୁ ବ୍ରହ୍ମା ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ତଦସ୍ତୁ ମେ ନାଥ ସଭୂରି ଭାଗ ଭବେତ୍ର ମାନ୍ୟତ୍ର ତୁବା ତିରସ୍ୟାମ ଜେନା ଅନେକୋଟି ଭବତ ଜନାନା ଭୂତ୍ୱା ନିଷେବେ ତବ ପାଦ ପଲ୍ଲବ। ବ୍ରହ୍ମା ଯେତେବେଳେ ଭଗବାନ ପ୍ରତି ଅପରାଧ କରିଛନ୍ତି, ଭଗବାନଙ୍କର ଏଭଳି ଶକ୍ତି, ଅଦ୍ଭୁତ ଶକ୍ତି ଯେ ସୂର୍ଯ୍ୟ ସୂର୍ଯ୍ୟ ଦେବତାମାନେ ମଧ୍ୟ ଭଗବାନଙ୍କର ଐଶ୍ୱର୍ଯ୍ୟରେ ମୋହ ହୋଇଯାଆନ୍ତି, ଦେବତାମାନେ ମଧ୍ୟ ଜାଣିପାରନ୍ତି ନାହିଁ ଇଏ ହେଉଛନ୍ତି ଭଗବାନ, ତାଙ୍କର ସଂଶୟ ଆସେ, ମୋହ ହୋଇଯାଆନ୍ତି। ଯେତେବେଳେ ଭଗବାନ ଭାଗବତର ଦଶମ ସ୍କନ୍ଧ 13 ଅଧ୍ୟାୟ ବର୍ଣ୍ଣନା କରାଯିବ ଯେ ଭଗବାନ ଯେତେବେଳେ ତାଙ୍କର ସଖାମାନଙ୍କ ସହିତ ବସି ଭୋଜନ ଗ୍ରହଣ କରୁଛନ୍ତି, ଖାଦ୍ୟ ଗ୍ରହଣ କରୁଛନ୍ତି, ସେ ଖାଦ୍ୟ ଗ୍ରହଣ ଲୀଳା ଦେଖିକରି ବ୍ରହ୍ମା ମୋହନ ହୋଇଗଲେ, ବ୍ରହ୍ମା ମୋହିତ ହୋଇଗଲେ। ବ୍ରହ୍ମା ମୋତେ ଖାଦ୍ୟ ଖାଉଛନ୍ତି ନା, ବ୍ରହ୍ମଲୋକ ମଧ୍ୟ ବ୍ରହ୍ମା ଖାଦ୍ୟ ଗ୍ରହଣ କରୁଛନ୍ତି। ତାପରେ ଅସୁରମାନେ ଏବଂ ଦେବତାମାନେ ତାଙ୍କ ଭିତରେ ତ ସବୁବେଳେ ଚାଲିଛି ଗଣ୍ଡଗୋଳ ଚାଲିଛି, ତାଙ୍କ ଭିତରେ ଅସୁରମାନେ କହୁଛନ୍ତି ଆମେ କେଉଁ ଛୋଟ, ଆମେ ମଧ୍ୟ ତମ ଭଳି, ଆମେ ମଧ୍ୟ କଶ୍ୟପ ଦାହ କଶ୍ୟପ ପୁତ୍ର ସ୍ୱାଧ୍ୟାୟ ସୁଧ ସମ୍ପନ୍ନା ପ୍ରଖ୍ୟାତ ଜନ୍ମକର୍ମ ବି, ଆମେ ମଧ୍ୟ ବହୁତ ଅଧ୍ୟୟନ କରୁଛୁ, ଶାସ୍ତ୍ର ଅଧ୍ୟୟନ କରୁଛୁ, ଆମେ ମଧ୍ୟ ବୈଦିକ ଶାସ୍ତ୍ର ସୁଧ ସମ୍ପନ୍ନା, ଆମେ ମଧ୍ୟ ବେଦବି, ଆମେ ମଧ୍ୟ ବେଦ ଜାଣିଛୁ, ତମେ ଯେମିତି ବେଦ, ତମର ପିତା ହେଉଛନ୍ତି କଶ୍ୟପ, ଆମର ବି ପିତା କଶ୍ୟପ, ଆମେ ମଧ୍ୟ ତମ ଭଳି ଜ୍ଞାନ ପ୍ରାପ୍ତ ହେଇଛୁ, ତାହେଲେ ଆମେ କାହିଁ କମ୍ ହଉ, ଆମେ ମଧ୍ୟ ତମ ସହିତ ସମାନ, ଆମେ ମଧ୍ୟ ଆମର ବହୁତ ଶକ୍ତି ଅଛି, ଆମେ ତମଠାରୁ ଉନ୍ନତି। ଏହିଭଳି ଭାବରେ ତାର ବ୍ରହ୍ମଲୋକକୁ ଯାଇଛି, ବ୍ରହ୍ମଲୋକକୁ ପରୀକ୍ଷା କରିବା ପାଇଁ ଦେବତା ଆଉ ବସ୍ରମାନେ ଯାଇ ପହଞ୍ଚିଲେ, ତାଙ୍କ ଭିତରେ ଶ୍ରେଷ୍ଠ କିଏ? ବ୍ରହ୍ମା ତାଙ୍କ ବ୍ରହ୍ମଲୋକରେ କହିଲେ ଠିକ ଅଛି, ମୁଁ ତମ ପରୀକ୍ଷା କରିଦେବି ଶ୍ରେଷ୍ଠ କିଏ। ତାଙ୍କର ବିରାଟ ଡାଇନିଂ ହଲ୍ ଅଛି ବ୍ରହ୍ମଲୋକରେ, ଡାଇନିଂ ହଲ୍ରେ ଡାଇନିଂ ଟେବୁଲ ପଡ଼ିଛି, ତାଙ୍କର ସବୁ ବହୁତ ସୁନ୍ଦର ସୁନ୍ଦର ପ୍ରସାଦ ଭୋଗ ସବୁ ଦିଆହେଇଛି, ଖାଦ୍ୟ ଯେତେ ସବୁ ରହିଛି। ପ୍ରଥମେ ଅସୁରମାନଙ୍କୁ ଡକାଗଲା, କହିଲେ ତମେ ଏଇସବୁ ଖାଦ୍ୟ ରହିଛି, ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ରହିଛି, ତମେ ଗ୍ରହଣ କରିବ, ବହୁତ ସୁସ୍ୱାଦ ଖାଦ୍ୟ ରହିଛି, କିନ୍ତୁ ଗୋଟେ କଣ୍ଡିସନ, କ'ଣ ନା, ତମେ ଯେମିତି ଖାଦ୍ୟ ଗ୍ରହଣ କରୁଛ ସେମିତି ଗ୍ରହଣ କରିବନି, ହାତଟା ବଣ୍ଡା ହେଇଯିବ, ତମ ଗୋଟେ ହାତଟା ଏମିତି ରହିବ, ଷ୍ଟ୍ରେଟ୍ ରହିବ, ହାତଟା ତମେ ବଙ୍କା କରିପାରିବନି, ତେଣୁ ତମେ ବର୍ତ୍ତମାନ ଖାଇବା ଆରମ୍ଭ କର। ବହୁତ ସୁନ୍ଦର ସୁନ୍ଦର ସୁସ୍ୱାଦ ଖାଦ୍ୟ ସବୁ ରହିଛି, କିନ୍ତୁ ସେମାନେ ହାତ ବଙ୍କା ହେଇପାରୁନି, ଆଉ ଖାଇବା କେମିତି, ତେଣୁ ସେମାନେ ବହୁତ ଚେଷ୍ଟା କଲେ, ଏମିତି ପକାଇ ଇଏ କରିକି ସେମିତି ବହୁତ ପ୍ରକାର ଚେଷ୍ଟା କଲେ, କିନ୍ତୁ ଖାଦ୍ୟ ଯାହା ଆଜିକାଲି ପୁଣି ଖାଇଲେ କିଛି ଖାଇପାରିଲେନି। ତାପରେ ଦେବତାମାନଙ୍କ ବାରି ଆସିଲା, ଦେବତାମାନଙ୍କୁ ଡକାଗଲା, ଦେବତାମାନଙ୍କୁ ସେଇ କଣ୍ଡିସନ, ହାତ ବନ୍ଧା ହେଇକି ରହିଲା, ଦେବତାମାନେ ଖାଦ୍ୟ କେମିତି ଗ୍ରହଣ କଲେ ନା, ଜଣେ ଆମେ ଜଣଙ୍କୁ ଖାଇଦେଲା, ସେ ତାକୁ ବି ଖାଇଦେଲା, ସେ ତାକୁ ଖାଇଦେଲା, ଏଭଳିଆ ସମସ୍ତେ ଖାଦ୍ୟ ଗ୍ରହଣ କଲେ ଆରମ୍ଭ। ତେଣୁ ଆମର କହିବା ଦୃଷ୍ଟିଥିଲା ବ୍ରହ୍ମା ମଧ୍ୟ ବ୍ରହ୍ମ ଲୋକ ତାଙ୍କର ମଧ୍ୟ ବହୁତ ଭଗବାନ ଭୋଗ ଲୋକେ ବହୁତ ଖାଦ୍ୟ ଗ୍ରହଣ କରୁଛନ୍ତି, କିନ୍ତୁ ଏଭଳି ଭାବରେ ବ୍ରହ୍ମା ଭଗବାନଙ୍କୁ ଖାଦ୍ୟ ଗ୍ରହଣ କରୁଛନ୍ତି, ତାଙ୍କ ସାଙ୍ଗ ବାଳକ, ସାଙ୍ଗ ବାଳକ ନାମ ହେଉଛନ୍ତି ଗୌଡ଼, ଗୌଡ଼ ଘର ପିଲା, ବୈଶ୍ୟ, ବୈଶ୍ୟ ହେଉଛନ୍ତି ଯୋଉ ବର୍ଣ୍ଣାଶ୍ରମ ଧର୍ମ ଅଛି, ବୈଶ୍ୟ ହେଉଛନ୍ତି ତୃତୀୟ ଶ୍ରେଣୀର, ପ୍ରଥମ ହେଉଛନ୍ତି ବ୍ରାହ୍ମଣ, ତାପରେ ହେଉଛନ୍ତି କ୍ଷତ୍ରିୟ, ତାପରେ ହେଉଛନ୍ତି ବୈଶ୍ୟ, ତାପରେ ହେଉଛନ୍ତି ଶୂଦ୍ର। ତେଣୁ ବୈଶ୍ୟ ଶ୍ରେଣୀରେ ତୃତୀୟ ଶ୍ରେଣୀର ବ୍ୟକ୍ତିମାନଙ୍କ ସହିତ ଇଏ କ'ଣ ଭଗବାନ, ଇଏ ତାଙ୍କ ସହିତ ଏମିତି ସଫା ହେଇକିରି ତାଙ୍କର ଅଇଁଠା ଖାଉଛନ୍ତି, ତାଙ୍କର ଜୁଟା ଖାଇ ବସୁଛନ୍ତି, ତେଣୁ ବ୍ରହ୍ମାଙ୍କ ନା ଇଏ ଭଗବାନ ହେଇପାରିବନି, ଇଏ ଆଉ ଜଣେ କିଏ, ତେଣୁ ତାଙ୍କର ସନ୍ଦେହ ହେଇଗଲା। ସିଏ କ'ଣ କଲେ ନା, ତାଙ୍କର ଯୋଉ ଭଗବାନ ତାଙ୍କର ସାଖ ବାଳକମାନେ ଯୋଉ ବର୍ଷାକୁ ନେଇ ଚାରଣ କରୁଥିଲେ, ସେ ପ୍ରଥମେ ବ୍ରହ୍ମା
ସେ ବର୍ଷାମାନଙ୍କୁ ନେଇଗଲେ। ତାପରେ ଯେତେବେଳେ ସାଙ୍ଗମାନଙ୍କୁ ଦେଖିଲେ ଯେ ବର୍ଷା ପାଖରେ କେଉଁଠି ଦେଖିପାରିଲେନି, ସେମାନେ ଯେତେବେଳେ ବିକଳ ହେଇଗଲେ, ଭଗବାନ ଗଲେ ଖୋଜିବା ପାଇଁ ବର୍ଷାମାନଙ୍କୁ, ସେହି ଅବସରରେ ବ୍ରହ୍ମା ମଧ୍ୟ ତାଙ୍କର ସାଙ୍ଗମାନଙ୍କୁ ନେଇଗଲେ। ତେଣୁ ଏଇ ଯେଉଁ ଅପରାଧ କରିଦେଲେ, ଏ ବିସ୍ତାର ପ୍ରସଙ୍ଗ ରହିଛି, ଆମେ ବିଶେଷ ବର୍ଣ୍ଣନା କରୁ, କାହିଁକିନା ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଯେତେ ଗୋପବାଳକ ଥିଲେ, ଯେତେ ବର୍ଷା ଥିଲେ, ଯେତେ ବେଣୁ ଥିଲା, ଯେତେ ବାଡ଼ି ଥିଲା, ଯେତେ ଶଙ୍ଖା ଥିଲା, ଯେତେ ଶଙ୍ଖ ଯେଉଁ ଭେରି ଇତ୍ୟାଦି ଯାହା ସବୁ ଥିଲା, ନିଜକୁ ଭଗବାନ ସେଇଭଳିଆ ଭାବେ ବିସ୍ତାର କରିଛନ୍ତି, ଲକ୍ଷ ଲକ୍ଷ ରୂପରେ ବିସ୍ତାର କରିଛନ୍ତି ଭଗବାନ। ବ୍ରହ୍ମା ଯେତେବେଳେ ବ୍ରହ୍ମଲୋକରେ ଆସନ୍ତି ଦେଖୁଛନ୍ତି, ଗୋଟିଏ ମୁହୂର୍ତ୍ତ ଭିତରେ ଦେଖୁଛନ୍ତି, ଯେଉଁଭଳି ଭାବରେ ଭଗବାନଙ୍କ ରହିବା ଚାଲିଥିଲା ସେଇଭଳି ଭାବରେ ଚାଲିଛି। ତେଣୁ ସେ ଆଶ୍ଚର୍ଯ୍ୟ ହେଇଗଲେ, ବ୍ରହ୍ମା ମୁଁ ତ ଏମାନଙ୍କୁ ସବୁ ନେଇଯାଇଥିଲି, ପୁଣି ଏମାନେ କେଉଁଠୁ ଆସିଲେ? ଯେତେବେଳେ ସେ ଗଭୀର ଭାବରେ ଧ୍ୟାନ କରୁଛନ୍ତି, ସେତେବେଳେ ଦେଖିଲେ ଯେ ଭଗବାନ ନିଜକୁ ବିସ୍ତାର କରିଛନ୍ତି, ସବୁ ବର୍ଷା ପାଖରେ ଏବଂ ସବୁ ଗୋପବାଳମାନ ପାଖରେ ସବୁକିଛି ଦେଖିଲେ, ସେଇ ଚତୁର୍ଭୁଜ ମୂର୍ତ୍ତି ଭଗବାନ ଧାରଣ କରିଛନ୍ତି। ତେଣୁ ସେ ବ୍ରହ୍ମା ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ଦଶମ ଶ୍ଳୋକ ଚଉଦ ଅଧ୍ୟାୟରେ 58 ଶ୍ଳୋକରେ ବ୍ରହ୍ମା ଭଗବାନଙ୍କୁ ସ୍ତୁତି କରିଛନ୍ତି ଏବଂ ସେଥିରେ ବିଶେଷ ଭାବରେ ଭଗବାନ କ୍ଷମା ପ୍ରାର୍ଥନା କରିଛନ୍ତି। ସେହି ସ୍ତୁତିମାନଙ୍କ ଭିତରେ ଇଏ ଗୋଟିଏ ସ୍ତୁତି ମୁଁ କହିଲି, ବ୍ରହ୍ମା କହୁ ତଦସ୍ତି ମେ ନାମ ତ ସଦ୍ଗୁରୁ ଭାବ। ଆମର ଇଏ ବହୁତ ବଡ଼ ଭାଗ୍ୟ ମୋର ହେଇପାରିବ, ତଦସ୍ତୁ ଏତିକି ଆପଣ କୃପା କରନ୍ତୁ, ତଦସ୍ତୁ ଏଇଟାକୁ ଆପଣ ଆଶୀର୍ବାଦ ଆମକୁ ଦିଅନ୍ତୁ। କଣ ଗୁରୁ ଭାବ, ତମର କଣ ଭଗବାନ କଣ ପାଇଁ କଣ ହେବା ପାଇଁ ଚାହୁଁଛ? ଆଉ ଗୋଟେ ବ୍ରହ୍ମ ଲୋକ ଚାହୁଁଛ, ଆମର ଏଇ ଯେ ବ୍ରହ୍ମାଣ୍ଡ ରହିଛି, ଇଏ ବ୍ରହ୍ମାଣ୍ଡରେ ବ୍ରହ୍ମା ହେଉଛନ୍ତି ସବୁଠାରୁ କ୍ଷୁଦ୍ର ବ୍ରହ୍ମା, ଚତୁର୍ମୁଖୀ ବ୍ରହ୍ମା, କିନ୍ତୁ ଆଉ ଯେତେ ବ୍ରହ୍ମାଣ୍ଡ ଅଛି ଆହୁରି ବଡ଼ ବଡ଼ ବ୍ରହ୍ମା ସବୁ ରହିବେ, କାହାର ଦଶମୁଖ, କାହାର 100 ମୁଖ, କାହାର 1000 ମୁଖ, କାହାର 10,000 ମୁଖ, କାହାର ଅୟୁତ ମୁଖ, ଏଇଭଳି ଭାବରେ ଭାଗବତ ମଧ୍ୟ ଚତୁର୍ଚତାଙ୍କୁ ବର୍ଣ୍ଣନା କରାଯାଇଛି, ଏଇଭଳି ଭାବେ ବ୍ରହ୍ମାଣ୍ଡ ରହିଛି। ତେଣୁ ଭଗବାନ କାଳେ ଭାବୁଥିବେ ଯେ ବ୍ରହ୍ମା ଯେଉଁ ମାଗୁଛନ୍ତି, ପ୍ରାର୍ଥନା କରୁଛନ୍ତି ଭାଗ୍ୟବାନ ହେବା ପାଇଁ, ବୋଧେ ଆଉ କେଉଁ ବ୍ରହ୍ମାଣ୍ଡରେ ବ୍ରହ୍ମା ହେବା ପାଇଁ ଚାହୁଁଛନ୍ତି। ତେଣୁ ବ୍ରହ୍ମା କହୁଛନ୍ତି, ନା ନା, ମୁଁ ଆଉ ବ୍ରହ୍ମା ହେବା ପାଇଁ ଚାହୁଁନି, ଯଦସ୍ତୁ ମେ ନାମ ତ ସଭୁରି ଭାବ ଭବେତ୍ର ବା ଅନ୍ୟତ୍ର ତୁବା ତିରସ୍ତାମ। ଏଇ ଭବ ଲୋକରେ ହଉ ବା ଅନ୍ୟ ଲୋକରେ ହଉ, ତୁବା ତିରସ୍ତାମ, ମନୁଷ୍ୟ ଜନ୍ମ ବା ମୁଁ ବ୍ରହ୍ମ ଜନ୍ମ ପାଏ ବା କୀଟ ପତଙ୍ଗ ଜନ୍ମ ପାଏ, ତିରସ୍ତାମ ପଶୁ ପକ୍ଷୀ ଜନ୍ମ ପାଏ, ଜେନା ଆମେ କବି ଭଗବତ ଜନାନା, ମୋର ଏତିକି ପ୍ରାର୍ଥନା, ମୋର ଏଇଟା ବଡ଼ ଭାଗ୍ୟ ହବ ଯଦି ମୁଁ ଆପଣଙ୍କର ଜଣେ ଜନ ହେଇପାରିବି, ଭଗବତ ଜନାନା, ବ୍ରଜବାସୀରେ ବ୍ରଜବାସୀ ମାନେ ଭଗବାନଙ୍କର ଜନ, ଭଗବାନଙ୍କର ସେମାନେ ଭଗବାନଙ୍କର ନିତ୍ୟ ପାର୍ଶ୍ୱ, ନିତ୍ୟ ସେବକ। କିନ୍ତୁ ବ୍ରହ୍ମା ମଧ୍ୟ ପ୍ରାର୍ଥନା କରୁଛନ୍ତି, ଜେନା ଆମେ କବି ଭଗବତ ଜନାନା, ମୁଁ ଆପଣଙ୍କର ଜଣେ ନିଜ ଲୋକ ହୋଇଯାଏ, ଭୂତ୍ୱା ନିଷେବେ ତ ପାଦ ପଲ୍ଲଭମ, ମୁଁ ଆପଣଙ୍କର ଜଣେ ଜନ ହେଇକିରି, ଆପଣଙ୍କର ଜଣେ ନିଜ ଜନ ହେଇକିରି ଆପଣଙ୍କର ପାଦ ସେବା କରିବି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନଙ୍କର ଯେଉଁ ସ୍ତୁତି କରିଛନ୍ତି ବ୍ରହ୍ମା, ଭଗବାନ ତାକୁ ସ୍ୱୀକାର କରିଛନ୍ତି। ତେଣୁ ଭଗବାନ ଯେତେବେଳେ ଆସିଛନ୍ତି ଚୈତନ୍ୟ ମହାପ୍ରଭୁ ଉପରେ, ବ୍ରହ୍ମା ଆସିଲେ ବ୍ରହ୍ମ ହରିଦାସ ଉପରେ ଆସିଛନ୍ତି, ନାମାଚାର୍ଯ୍ୟ ଶ୍ରୀ ହରିଦାସ ଠାକୁର କି ଜାଣେ, ହରିଦାସ ଠାକୁର ଆସିକିରି ସେ ବ୍ରହ୍ମା, ସେ ବର୍ତ୍ତମାନ ମୁସଲମାନ ପରିବାରରେ ଆସିକିରି ନାମାଚାର୍ଯ୍ୟ ହେଇଛନ୍ତି, ହରିଦାସ ଠାକୁର ହେଇଛନ୍ତି ବ୍ରହ୍ମ ହରିଦାସ। ତେଣୁ ଏଇଭଳି ଭାବରେ ଶାସ୍ତ୍ରରେ ଅନେକ ବର୍ଣ୍ଣନା ଅଛି, ଏମାନେ ହେଉଛନ୍ତି ପ୍ରକୃତରେ ଭାଗ୍ୟବାନ, ଯେଉଁମାନେ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଇତଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟବତାନାଂ ପରଦୈବତେନ ମାୟାସ୍ତାନାଂ ନରବାର୍କେଣ ସାକଂ ବିଜଗୁ କୃତପୁଣ୍ୟ ପୁଞ୍ଜା। ଏମାନେ ଯେଉଁମାନେ ଭଗବାନ ସହିତ ଲୀଳା କରୁଛନ୍ତି, ଇତଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା, ଭଗବାନଙ୍କର ଲୀଳା ଯେଉଁ ଚାଲିଛି ଭଗବାନଙ୍କ ସଖାମାନଙ୍କ ସହିତ, ଯାଇ ସେ ନୀଳାକୁ ଦେଖିକିରି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯେଉଁମାନେ ସତାନ, ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି, ହଁ ଜ୍ଞାନ ମାର୍ଗରେ ଯେଉଁମାନେ ଅଗ୍ରସର ହେଉଛନ୍ତି ଜ୍ଞାନୀମାନେ, ଯେତେବେଳେ ସେଇ କୃଷ୍ଣଙ୍କୁ ଦେଖନ୍ତି ସେତେବେଳେ ସେମାନେ ବ୍ରହ୍ମ ସୁଖାନୁଭୂତି ପ୍ରାପ୍ତ ହୁଅନ୍ତି। ତାଙ୍କର ଯେଉଁ ବ୍ରହ୍ମ ଚିନ୍ତନ କରନ୍ତି, ବ୍ରହ୍ମ ଚିନ୍ତନ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, କୃଷ୍ଣଙ୍କୁ ଦେଖିକି ମଧ୍ୟ ସେ ସେଇ ଆନନ୍ଦ ସେ ପ୍ରାପ୍ତ ହୁଅନ୍ତି। ଇତମ ସଦା ବ୍ରହ୍ମ ସୁଖାନୁଭୂତ୍ୟା। ଯେଉଁମାନେ ଭଗବାନଙ୍କର ଭକ୍ତ, ବିଶେଷ ଭାବରେ ଦାସ ଭକ୍ତ, ସେମାନେ ଭଗବାନ ଦେଖିଲେ କିଭଳି ଭାବନ୍ତି, କିଭଳି ତାଙ୍କର ଭାବ ଆସେ ନା, ଦାସ ଗତା ନା ପରଦୈବ ଦୀନ। ଯେଉଁମାନେ ଭଗବାନଙ୍କ ଦାସ ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ, ସେମାନେ ଯେତେବେଳେ କୃଷ୍ଣଙ୍କର ତାଙ୍କର ସାଙ୍ଗମାନଙ୍କର ଯେଉଁ ଲୀଳା ଦେଖନ୍ତି, ସେତେବେଳେ ସେମାନେ କୃଷ୍ଣଙ୍କୁ ଜାଣନ୍ତି, ଇଏ ହେଉଛନ୍ତି ଆମର ଶ୍ରେଷ୍ଠ ଦେବତା, ଇଏ ହେଉଛନ୍ତି ଆମର ଭଗବାନ, ଦାସ ଗତା ନା ପରଦୈବ ଦୀନ। କିନ୍ତୁ ଯେଉଁମାନେ ମାୟାର ଅଧୀନରେ ଅଛନ୍ତି, କଂସ ଇତ୍ୟାଦି, କଂସ ଶିଶୁପାଳ ବା ଅନ୍ୟାନ୍ୟ ଯେଉଁ ରହିଛନ୍ତି ଭକ୍ତ ଇତ୍ୟାଦି ମୁଣ୍ଡ, ଏମିତି ସବୁ ଯେତେ ରହିଛନ୍ତି ମାୟା ସୀତା, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନେ ଯେତେବେଳେ କୃଷ୍ଣଙ୍କ ଲୀଳା ଦେଖନ୍ତି, ସେମାନେ କ'ଣ ଭାବନ୍ତି, ମାୟା ସୀତା ନା ନରଦାର କେ, ସେ ଆମ ଭଳି ଜଣେ ମନୁଷ୍ୟ, ଅବଜାନ୍ତି ମା ମୋରା ମାନ ସିଂହ ମା ସୀତ। ଯେଉଁମାନେ ମାୟା ଅଧୀନରେ ଅଛନ୍ତି, ନମାନ ଦୁଷ୍କୃତି ମୋରା ପ୍ରବଧ୍ୟନ୍ତି ନରାଧମ ମାୟା ପରିତ ଜ୍ଞାନ ଆଶ୍ରମ ଭାବ ମା ସୀତା। ଏ ଚାରିପ୍ରକାର ବ୍ୟକ୍ତି ଭଗବାନଙ୍କ ଶରଣ ଯାଆନ୍ତି ନାହିଁ, ସମସ୍ତେ ହେଉଛନ୍ତି ଦୁଷ୍କୃତି ନ, ତାଙ୍କର କୌଣସି ସ୍ୱୀକୃତି ନାହିଁ, କୌଣସି ପୁଣ୍ୟ କାର୍ଯ୍ୟ କରିନାହାନ୍ତି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ସେମାନଙ୍କୁ ଚାରି ଭାଗରେ ଭଗବାନ ବିଭକ୍ତ କରିଛନ୍ତି। ଗୋଟେ ଭାଗ ପ୍ରଥମ ଭାଗ ଶ୍ରେଣୀରେ ହେଉଛନ୍ତି ମୁଢ଼ା, ଯେଉଁମାନେ ମୂର୍ଖ, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ 400,000 ମନୁଷ୍ୟମାନଙ୍କ ଭିତରେ ଯେଉଁମାନେ ସବୁଠାରୁ ଅଧମ ଶ୍ରେଣୀର, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ନରାଧମ। ତେଣୁ ଏଠି ଗୋଟେ ପ୍ରଶ୍ନ ପଚାରିପାରେ ବା ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସିପାରେ, ଯେ ମୂର୍ଖମାନେ ଯଦି ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଅନ୍ତତଃ ଗୋଟିଏ ବିଦ୍ୱାନ ବ୍ୟକ୍ତିମାନେ ଭଗବାନଙ୍କ ଶରଣରେ ଯିବା କଥା, ତାହେଲେ ଜ୍ଞାନୀ ବ୍ୟକ୍ତିମାନେ କାହିଁକି ଆପଣ ଶରଣରେ ଯାଉନାହାନ୍ତି, ନା ମାୟା ଉପରେ ତ ଜ୍ଞାନ, ତାଙ୍କର ଯଦି ଜ୍ଞାନ ଅଛି କିନ୍ତୁ ସେ ଜ୍ଞାନଟା ଏଇ ଭୌତିକ ଜଗତ ଯେଉଁ ତ୍ରିଗୁଣ ଦ୍ୱାରା ଅପହରଣ ହୋଇଯାଇଛି, ଯେଉଁଥିପାଇଁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ମାୟା ଉପରେ ଜ୍ଞାନ। ଏବଂ ଆଉ ଗୋଟେ ଶ୍ରେଣୀ ରହୁଛନ୍ତି ଆଶ୍ରମ ଭାବ ମା ସୀତା, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ପରିକ୍ରିତ ମହାରାଜ କହୁଛନ୍ତି, ଯେ ଇଥମ ଶତାନ ବ୍ରହ୍ମ ସୁତାନ ବୋଚ୍ଚା ଦାସ ଗତାନ ପରଦୈବତେନ ମାୟା ସୁତାନ ନରଦାର୍ପେଣ ସାକଂ ବୁଧପୂର୍ଣ୍ଣ ପୁଞ୍ଜା। ଯେଉଁମାନେ ଭଗବାନଙ୍କ ସହିତ ବସି ଏସବୁ ଲୀଳା କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ବହୁତ ଭାଗ୍ୟବାନ, କାହିଁକି ନା ସେମାନେ ବହୁତ ପୁଣ୍ୟ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ କି ସେମାନେ ଆଜି ଭଗବାନଙ୍କ ଲୀଳାରେ ଭାଗ ନେଇଛନ୍ତି। ପ୍ରକୃତରେ ଆମେ ଯେଉଁମାନେ ଏଇ ଭକ୍ତି ମାର୍ଗରେ ଅଗ୍ରସର ହେଉଛେ, ଯଦି ଆମେ ଭକ୍ତି ମାର୍ଗରେ କିଛି ସିଦ୍ଧି ଲାଭ କରିବା, ତାହେଲେ ଆମେ ସିଧାସଳଖ ଭଗବାନଙ୍କ ଧାମକୁ ଯିବାନି। ଭଗବାନଙ୍କର ଯେଉଁଠି ଭୌମ ଲୀଳା ଚାଲିଥିବ, ଭଗବାନ ସବୁଠି ଲୀଳା ଚାଲିଛି ବର୍ତ୍ତମାନ, ଭଗବାନଙ୍କର କେଉଁ ଭୌତିକ ଜଗତରେ ଭଗବାନଙ୍କର ଆଜି ଜନ୍ମ ହୋଇଥିବେ, କେଉଁଠି ଭଗବାନଙ୍କର ବିଭିନ୍ନ ଲୀଳା ସବୁ ଯାହା ସବୁ ଆପଣ ଦଶମ ସ୍କନ୍ଧରେ ଆପଣ ଆଜି ଯେଉଁ ଏଇ ନନ୍ଦ ମହୋତ୍ସବ ହେଉଛି, କେଉଁ ଭୌତିକ ଜଗତରେ ଭଗବାନଙ୍କ ନନ୍ଦ ମହୋତ୍ସବ ଚାଲିଥିବ, ସେଥିପାଇଁ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। ଏଠି ଯେଉଁ ଆମେ ଦେଖୁଛେ ନନ୍ଦ ମହୋତ୍ସବରେ ରୋହିଣୀଙ୍କର ରୋହିଣୀଙ୍କୁ ମହାଭାଗ୍ୟବାନ ପଦ ବୋଲି କୁହାଯାଉଛି, ସେମିତି କେଉଁ ଭୌତିକ ଜଗତରେ ଭଗବାନ ବର୍ତ୍ତମାନ ଲୀଳା ଚାଲିଥିବ, ବର୍ତ୍ତମାନ ରୋହିଣୀ ଦେବୀ ଏହିଭଳି ଭାବରେ ସଦା ପ୍ରାପ୍ତ ହୋଇକି ନନ୍ଦ ଗୋପା ଅଭିନନ୍ଦିତା, ନନ୍ଦ ମହାରାଜ, ଯଶୋଦା ମହାରାଜ, ଯଶୋଦା ମହାରାଣୀ, ତାଙ୍କ ସବୁ ବିଭିନ୍ନ ପ୍ରକାର କ'ଣ ଦିବ୍ୟ ବାସ ଶ୍ରକ କଣ୍ଠ ଭରଣ ଇତ୍ୟାଦି ସବୁ ପ୍ରଦାନ କରୁଥିବେ, ଏବଂ ସେ ସମସ୍ତଙ୍କୁ ଯାଇକିରି ୱେଲକମ୍ କରୁଥିବେ, ଅଭ୍ୟର୍ଥନା କରୁଥିବେ, କେଉଁଠି ଭଗବାନଙ୍କର ଏଇଟା ଚାଲିଥିବ। ତେଣୁ ଯେଉଁମାନେ ବହୁତ ଭାଗ୍ୟବାନ, ଆମେ ଯେଉଁମାନେ ଭକ୍ତ ମାର୍ଗରେ କିଛି ସିଦ୍ଧି ଲାଭ କରିବା, ଭଗବାନଙ୍କର ସହିତ ଯେଉଁଠି ଲୀଳା ଚାଲିଥିବ, ଆମେ ସେଇଠି ପ୍ରଥମେ ଟ୍ରେନିଂ ନେବା, ପ୍ରୋଭେସନ ଆମର ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧ ଅଛି, ଭଗବାନଙ୍କ ସହିତ ଜୀବମାନଙ୍କର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି, ନଈ ବାଂଶ ଜୀବ ଲୋକେ ଜୀବଭୂତ ସନାତନ। କିଏ ଭଗବାନ ସହିତ ଶାନ୍ତ ଦଶରେ ସମ୍ବନ୍ଧିତ, କିଏ ଦାସ୍ୟ ରସରେ ସମ୍ବନ୍ଧିତ, କିଏ ସଖ୍ୟ ରସରେ ସମ୍ବନ୍ଧିତ, କିଏ ବାତ୍ସଲ୍ୟ ରସରେ ସମ୍ବନ୍ଧିତ, କିଏ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ। କିନ୍ତୁ ଶାନ୍ତ ରସର ଭକ୍ତମାନେ ସେମାନେ ଗୋଲକ ବୃନ୍ଦାବନରେ ଯାଇପାରନ୍ତି। ଯେଉଁମାନେ ଏଇ ଚାରି ଭାବ ଚୈତନ୍ୟ ମହାପ୍ରଭୁ କୁହାଯାଏ ଚାରି ଭାବ ଭକ୍ତି ଦିଆ ନାଚା ଭଗବାନ, ଚୈତନ୍ୟ ମହାପ୍ରଭୁ ଏଇ ଚାରି ଭାବ ଦେଇ ସେ ପ୍ରଦାନ କରିଛନ୍ତି, ଦାସ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ। ତେଣୁ ଭଗବାନ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି, ସେଇ ସମ୍ବନ୍ଧରେ ଆମେ ପ୍ରଥମେ ଭଗବାନଙ୍କ ଯେଉଁଠି ଲୀଳା ଚାଲିଛି ସେଇଠି ଯାଇକରି ଆମେ ଟ୍ରେନିଂ ନେବା, ତାପରେ ପୁଣି ଭଗବତ ଧାମକୁ ଦିଅନ୍ତୁ ଯେଉଁମାନେ ଭକ୍ତି ମାର୍ଗରେ ସିଦ୍ଧି ଲାଭ କରନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଅନେକ ସ୍ଥାନରେ ଏଇ ଭାଗ୍ୟବାନ ବିଷୟରେ ବର୍ଣ୍ଣନା କରାଯାଇଛି। ଯେଉଁମାନେ ପ୍ରକୃତରେ ଭାଗ୍ୟବାନ ବ୍ୟକ୍ତି, ବିଶେଷ ଭାବରେ ଯେଉଁମାନେ ଭାରତ ଭୂମିରେ ଜନ୍ମ ହେଉଛନ୍ତି ସେମାନେ ବହୁତ ଭାଗ୍ୟବାନ। ଏଇଟା ଦେବତାମାନେ କହୁଛନ୍ତି ଭାଗବତ ପଞ୍ଚମ ସ୍କନ୍ଧର 19 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପଞ୍ଚମ ସ୍କନ୍ଧ ଭାଗବତ ହେଉଛି ଭୂଗୋଳ, ଜୋଗ୍ରାଫି ଯେଉଁଟା କୁହାଯାଏ ଜୋଗ୍ରାଫି ଭୂଗୋଳ, ସେଇଟା ବର୍ଣ୍ଣନା କରାଯାଏ ଭାଗବତଙ୍କର ପଞ୍ଚମ ସ୍କନ୍ଧରେ। ଭୂଗୋଳ ଭୂଗୋଳ ଅର୍ଥ ହେଉଛି ଭୂ ହେଉଛି ପୃଥିବୀ, ପୃଥିବୀ ହେଉଛି ଗୋଲ, ସେଥିପାଇଁ ଶବ୍ଦଟି ଦିଆହେଇଛି ଭୂଗୋଳ। କାରଣ ଆପଣମାନେ ଜାଣିଥିବେ ପ୍ରଥମେ ଏ ଚିନ୍ତା କରିଥିଲା ଯେ ପ୍ରକୃତରେ ପୃଥିବୀଟା କ'ଣ କିଭଳି ହେଲା, କିଏ କହୁଥିଲା ସମତଳ ସମତଳ ବୋଲି କହୁଥିଲେ। ଏମିତି ବିଭିନ୍ନ ପ୍ରକାର ସବୁ ଖ୍ରୀଷ୍ଟିଆନ ଇଏରେ ତାଙ୍କର ସବୁ ବହୁତ ଗଣ୍ଡଗୋଳ ମଧ୍ୟ ସେଠି ହେଇଥିଲା, ତାଙ୍କର ବାଇବେଲରେ ଲେଖା ହେଇଥିଲା ଏଇଟା ହେଉଛି ସମତଳ ବୋଲି ଲେଖା ହେଇଥିଲା। କିନ୍ତୁ ଏ ଯେଉଁ ଭୂଗୋଳ ଟର୍ମଟା ରହିଛି, ଭୂଗୋଳ ମାନେ ଭୂମି ବା ପୃଥିବୀ ହେଉଛି ଗୋଲ, ଆର ଆକାର ହେଉଛି ଗୋଲାକାର। ବ୍ରହ୍ମସଂହିତାରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏ ଗୋଲ ଗୋଲ ବୋଲି ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଭୂଗୋଳ ବିଷୟରେ ଭାଗବତ ପଞ୍ଚମ ସ୍କନ୍ଧରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେତେବେଳେ 19 ଅଧ୍ୟାୟରେ ଦେବତାମାନଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ଦେବତାମାନେ ଭାରତବାସୀମାନଙ୍କର ଭାଗ୍ୟକୁ ପ୍ରଶଂସା କରିଛନ୍ତି। ସେ କହୁଛନ୍ତି ଅହୋ ଅମିଷା କିମକାରୀ ସୁମନ, ସେମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଯେଉଁମାନେ ଭାରତବର୍ଷରେ ବିଶେଷ ଭାବରେ ମନୁଷ୍ୟ ଜନ୍ମ ନେଇଛନ୍ତି, ସେମାନେ ଭଗବାନଙ୍କୁ ସ୍ତୁତି କରୁଛନ୍ତି ଅହୋ ଅମିଷା କିମକାରୀ ସୁମନ, ଏ ଭାରତବର୍ଷ ଲୋକମାନେ କି ପୁଣ୍ୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ କି ଅହୋ ଅମିଷା କିମକାରୀ ଶୋଭନମ୍ ପ୍ରସନ୍ନ ଏସା ସୁଦେତୁ, ଯେଉଁଥିପାଇଁ କି ସେମାନେ ପ୍ରସନ୍ନ ଏସା ସୁଦେତୁ ସ୍ୱୟଂ ହରି, ଭଗବାନ ତାଙ୍କ ଉପରେ ସ୍ୱୟଂ ଭଗବାନ ତାଙ୍କ ଉପରେ ପ୍ରସନ୍ନ ହେଇଛନ୍ତି। ଅହୋ ଅମିଷା କିମକାରୀ ଶୋଭନମ୍ ପ୍ରସନ୍ନ ଏସା ସୁଦେତୁ ସ୍ୱୟଂ ହରି, କେମିତି ସ୍ୱୟଂ ଭଗବାନ ଇଏ ହେଇଛନ୍ତି ନା ଯେଇ ଜନ୍ମବଦ୍ଧ ନୃଷୁ ଭାରତ ଆଦିରେ, ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି ଯେଇ ଜନ୍ମବଦ୍ଧ ମନୁଷ୍ୟ ଭାରତ ଆଦିରେ, ଯେଉଁମାନେ ନୃଷୁ ନୃଷୁ ମାନେ ମନୁଷ୍ୟ ଜନ୍ମ ଯେଉଁମାନେ ପ୍ରାପ୍ତ ହେଉଛନ୍ତି ଭାରତବର୍ଷରେ, ତେଣୁ ତାଙ୍କ ଉପରେ ଭଗବାନ ସ୍ୱୟଂ ପ୍ରସନ୍ନ ହୋଇଛନ୍ତି କାରଣ ସେମାନେ ବହୁତ ପ୍ରକାର ପୁଣ୍ୟ କାର୍ଯ୍ୟ କରିଛନ୍ତି। ତେଣୁ ସେମାନେ ଭଗବାନ ପ୍ରାର୍ଥନା କରିଛନ୍ତି ମୁକୁନ୍ଦ ସେବ କରିକୁ ସୁହାଇନ, ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରୁଛନ୍ତି ସେମାନେ ଭଗବାନଙ୍କ ସେବା କରିବା ପାଇଁ ତାଙ୍କୁ ବହୁତ ସୁଯୋଗ ପ୍ରାପ୍ତ ହେଉଛନ୍ତି। ମୁକୁନ୍ଦ ସେବ କରିକମ୍ ଉପଯୁକ୍ତ ପରିବେଶ ପ୍ରାପ୍ତ ହେଉଛନ୍ତି ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରୁଛନ୍ତି, ତେଣୁ ସେମାନେ ଭଗବାନ ପ୍ରାର୍ଥନା କରୁଛନ୍ତି ଆମର ମଧ୍ୟ ରୁହା, ଆମେ ମଧ୍ୟ ଆପଣଙ୍କୁ ପ୍ରାର୍ଥନା କରୁଛୁ ଆମର ଏତିକି ଅଭିଳାଷ, ଆମେ ଯେତେବେଳେ ସ୍ୱର୍ଗ ଲୋକରୁ ଯେତେବେଳେ ପତନ ହେଇଯିବ ଆମର କ୍ଷୀଣେ ପୁଣ୍ୟ ପୁଣ୍ୟ ଯେତେବେଳେ ଆମର କ୍ଷୀଣ ହେଇଯିବ ସେତେବେଳେ ଆମେ ଭାରତବର୍ଷରେ ଜଣେ ମନୁଷ୍ୟ ଜଣେ ପ୍ରାପ୍ତ ହେଉଛୁ, ଏଇଭଳିଆ ସେ ପ୍ରାର୍ଥନା କରୁଛନ୍ତି। କିନ୍ତୁ ଆମେ ଭାରତବାସୀ କ'ଣ ପ୍ରାର୍ଥନା କରୁଛେ ଯେ ଆମକୁ ଟିକେ ଆମେରିକା ବି ନେଇଯାଆନ୍ତି, ଏଇଭଳିଆ ଆମେ ପ୍ରାର୍ଥନା କରୁଛୁ। ତେଣୁ ଏମାନେ ସବୁ ଭାଗ୍ୟହୀନ, ଯେଉଁମାନେ ଭାରତବର୍ଷ ଜନ୍ମଗ୍ରହଣ କରିକି ତାଙ୍କର ଭାଗ୍ୟ ବିଷୟରେ ଜାଣିପାରୁନାହାନ୍ତି ସେମାନେ ହେଉଛନ୍ତି ଭାଗ୍ୟହୀନ ବ୍ୟକ୍ତି। ଉଦ୍ଧବ ବିଦ୍ରୋହ କହୁଛନ୍ତି ଯେ ଦୁର୍ଭାଗ୍ୟବତ୍ତ ଲୋକ ଏମ୍ जदवो नितरामपि जे संबसत नाभिको हरि निनाइव उडुपम
भागवत तृतीय स्कंद द्वितीय अध्याय वर्णन करछ द विद्रो कोष
दुर्भगवत लोकोयम ए पृथ्वी रे जेते लोक अछन समस्त दुर्भाग काहेकि ना से माने भगवान को जानि पर ना मनुष्य जन्म जो प्राप्त होती मनुष्य जन्म उद्देश्य हूँ लब्ध सुदम बहु समे मानस नर्तक मानिक्यम अधीर तूर्ण गतेत न गतेत अनुभूति जावन निश्चय सा विषय खलु सर्वस्य
भागवत एकाश स्कंद मना कर
लब्ध सुदुर्लभ इदम बहु समे अनेक जन्म पार होगा पर जन मनुष्य जन्म प्राप्त हो मानुष अर्थदम अनित्यम अपिया वीर मनुष्य जन्म ये हूँ अर्थदम यही मनुष्य जन्म आम भगवान को जानापी गोटे सुजोग मिले किंतु मनुष्य जन्म प्राप्त हेल्ला मत ये अनित्य कार कत शेष समय आस तेणु मनुष्य जन्म उद्देश्य हूँ से धीर व्यक्ति होगा कथा धीर तत्र नुयति धीर व्यक्ति को मैंने ना
भगवत गीता द्वितीय अध्याय भगवान कहते जे जो कौन जो जौवन जरा ये प्रथम ज्ञान भगवत गीता प्रथम ज्ञान हो जाएगा कौन
देहिस्मिन तथा दे कौमार यौवन जरा तथा देहांतर प्राप्ति धीर तत्र नुयति जो मैंने विद्वान व्यक्ति जो मैंने धीर व्यक्ति से मृत्यु विचरण हमें ना विचलित हमें ना बुय हमें ना कहीं से जानती से शरीर नुहत ए शरीर परिवर्तन होते शिशु शरीर थिला से परिवर्तन है कि युवक शरीर प्राप्त होगा से परिवर्तन है कि वृद्ध शरीर प्राप्त हो से भाव में जन जो शरीर त्याग करते से आगे शरीर प्राप्त हो तेणु मृत्यु जो मैंने बुद्धिमान जो मैंने धीर व्यक्ति से विचलित हमें ना तेणु मनुष्य जन्म आम से धीर स्तर जाए सुजोग मिली तेनाली भागवत एकाश स्कंद मना करब्धुद बहु समे मनुष्य मत अनित्यम अपिय धीर तूर्ण गतियत न प्रत्येत अनुमृत्यु जावन जिते दिन पर्यटन मृत्यु आसीना निश्चय सहाय आम श्रेय लाभ करने चेष्टा कर जो मैंने से लाभ करने चेस्ट करते भाग्यवान किंतु शतकड़ा अनुशत भाव लोक ये श्रेय विषय ज्ञान प्राप्त होना जो मैंने से ही शरीर विषय शरीर आवश्यकता समय कटे दौरान तर जीवन बिकी जाए तेणु उद्धव मन दुख कौन विद्रोह को दुर्भगवत लोक ये लोक मैंने समस्त दुर्भाग अन्य मान कथा कौन कहवा एमती कि द्वारकावासी मैंने दुर्भाग कहीं जे संबस न बुध हरि मीना ये उड़ुक यदि भगवान सहित से लीला कर सब विभिन्न प्रकार सब लीलार जगन भगवान द्वारका लीलार कि तथा से भगवान को जापर ना केमी जापर ना ना मीना ये उड़ुक जमी क्षीरसागर में चंद्रा मत थे क्षीरसागर में मीन मान अच्छा किंतु से मीन मान जो चंद्रमा को देखते से भावती ये गोटे आम भाई मीन तो जानते हैं चंद्रमा जानपारे ना से द्वारकावासी मैंने यदि भगवान सहित विभिन्न लीला करते तथा से जानपारे ना ये हूँ भगवान बोली से उद्धव विद्रोह पाखे मन दुख में कौन दुर्भगवत लोक तेणु सी हूँ दुर्भागा जो मैंने भगवान शरण मनुष्य जन प्राप्त ही भगवान शरण जाइना शोक भगवान शोक रही लब्ध मानस मनुष्य जन्म प्राप्त होती भगवान शरण जाऊना एम हूँ बहुत दुर्भाग तेणु ये भाव में नंद उत्सव पालन करम कथा को विश्राम देवा
जय श्री भागवत की जय श्री गोपाल महाराज की जय श्री गुरुदेव की अनंत कोटि वैष्णव चंद्र की दाई गोरखानंदी
ମୋର ଟ୍ରାକ୍ ତିରିଶ ଥାର୍ଟି ଯାଏଁ ଥିଲା ଗୌରକୃଷ୍ଣଙ୍କୁ, ତାପରେ ଏଇଟା ପୁରେଇବା ଏକତିରିଶରେ ପୁରେଇବା ଆଉ କେତେ ପଇଁଚାଳିଶ ଯାଏଁ ଅଛି ଯାହା ଥିବ, ହଁ ଯାହା ଥିବ, ଆଉ ଯାହା ବାକି ରହିଲା ଏଇଟା ଡିଲିଟ୍ କରିଦେବେ ଯାହା ଅଛି, ଆଉ ଯାହା ରହିଲା ରାଧାକୃଷ୍ଣ ମହାରାଜଙ୍କର ଦଶମ ସ୍କନ୍ଧଟା ଯାହା ଥିବ ପୁରେଇଦେବେ ଆମେ
ଭଳି ଦେଇଛି।